ମା ସମଲେଶ୍ୱରୀ ପ୍ରଡକ୍ସନ୍ ଏଣ୍ଡ ଗଜେନ୍ଦ୍ର ବିନା ନିବେଦିତରେ ମୁକ୍ତି ଲାଭ କଲା ନୂଆ ସମ୍ବଲପୁରୀ ଗୀତ ଏ ଶାଲି ସୁନ୍ତ। ଗୀତକେ ଲେଖିଛନ୍ ତେଜରାଜ ନାଗ, ସଙ୍ଗୀତ ଦେଇଛନ୍ ତେଜରାଜ ନାଗ, ଆଉ ଗୀତକେ ଗାଇଛନ୍ ସୁପରହିଟ୍ ସିଙ୍ଗର ମିଷ୍ଟର ଉଦୟ ବାରିକ, ଆଉ ତାଙ୍କର ସାଙ୍ଗେ ଗାଇଛନ୍ ମିସ୍ ଜୟନ୍ତୀ ଦୀପ। ବ୍ୟବସ୍ଥାପନା କରିଛନ୍ ଟିଟୁ ଦାଦା, ଆଉ ଏଥିରେ ବିଶେଷ ସହଯୋଗ କରିଛନ୍ ଦିଲ ବଦଲା ଦିଲ ମେଲୋଡି ପାର୍ଟି। ଏ ଗୀତଟା ରେକର୍ଡିଂ ହେଇଛେ ନ୍ୟୁ ଝଙ୍କାର ଷ୍ଟୁଡିଓ ବରଗଡ଼, ଆଉ ଏଥିରେ ରେକର୍ଡିଷ୍ଟ ଅଛନ୍ ଆମର ପ୍ରିୟ ଭାଇ ସୌଭାଗ୍ୟ ପଣ୍ଡା। ନମସ୍କାର।
ଏ ମୋର ନାନୀର ନାଇ କହ ଗୁନ। ತರಿಸಿಮಿ, ಏ ಚಂಚಮಿನಿ ಜನ್ಮವ್ರಿ ಟಿಫಿನಾಗೆ ತರಿಸಿಮಿ, ಏ ಕೋಯ್ಲಾ ಕಥಾ ನಾಯಿ ಮನೆ ಕೋತೆ ಕೋಹೆಸಿ ಪಿಟಿಮಿ, ಏ ಕೋಯ್ಲಾ ಕಥಾ ನಾಯಿ ಮನೆ ಮೋತೆ ಕೋಹೆಸಿ ಪಿಟಿಮಿ.
ಕಹುಛೆ ರೆ ಗುಂ, ಎತ್ತರ ನಾನಿ ಕಹುಛೆ ರೆ ಗುಂ.